ହେଉଛି ଦେବରାଜ ସାହି ରନ୍ଧା ଗାୟତ୍ରୀ ଶକ୍ତିପୀଠରୁ ଆମର ଏ ସବାଣୀ ବିଷୟରେ ଗୀତ ହେବାକୁ ଯାଉଛି। ସଂସ୍କାରର କୌଣସି ଅଗ୍ନିଶ୍ରଦ୍ଧା ବିନା ପ୍ରଦୀପ୍ତ ହୋଇନପାରେ, ତେଣୁ ଶ୍ରଦ୍ଧା ବିନା କୌଣସି ତ୍ୟାଗ ବଳିଦାନ ସମ୍ଭବ ହୋଇନପାରେ। ଯେକୌଣସି ପ୍ରକାର ସଫଳତା ଲାଭ କରିବା ସକାଶେ ତ୍ୟାଗ କରିବା ଏବଂ ଅଗ୍ନି ପ୍ରଦୀପ୍ତ ହେବା ଆବଶ୍ୟକ। କୌଣସି ଦିଗରେ ଉନ୍ନତି କରିବାର ଇଚ୍ଛା ଥିଲେ ସର୍ବଦା ଆତ୍ମବଳିଦାନ ନିମନ୍ତେ ପ୍ରସ୍ତୁତ ରହିବା ଦରକାର। ଯେଉଁ ଉଚ୍ଚ ଧ୍ୟେୟ ନିମନ୍ତେ ବଳିଦାନ ଦେବାକୁ ହୁଏ, ସେହି ଧ୍ୟେୟର ପବିତ୍ର ଅଗ୍ନି ଆମ ହୃଦୟରେ ପ୍ରଦୀପ୍ତ ହୋଇ ରହିବା ଆବଶ୍ୟକ। ସଦା ଦିନ ଏହା ସମ୍ଭବ ହୋଇନପାରେ। ଓମ୍ ଶାନ୍ତି।